ମୁଁ ନମିତା ପାତ୍ର, ତପବନ ଲେନ ବସ୍ତିର, ଆମର 49 ନମ୍ବର ୱାର୍ଡ଼। ଆଉ ଯେହେତୁ ଆମର ଟାଙ୍କି ସଫା କରା ହେଉଛି, ଟାଙ୍କିରୁ ମଇଳା ନେଇକିରି ପଳେଇଲେ, ନେଲା ପରେ ସିଏ ସବୁ କେଉଁଠି ପକାଉଛନ୍ତି, ସିଏ ଆମ ପରିବେଶକୁ କ'ଣ ଖରାପ କରୁଛି, କି ତାକୁ ପାଣି କେଉଁଠି କ'ଣ ହେଉଛି, ସେ ପାଣିରେ ମିଶୁଛି, ରୋଗ ଜୀବାଣୁ ଆସୁଛି, ଡେଙ୍ଗୁ ଏବେ ତ ଯେଉଁଭଳି ଅଛି, ଡେଙ୍ଗୁ ମଧ୍ୟ ହେଇଛି, ଆଉ ସେସବୁ କ'ଣ ଆମ ଟିକେ ଅସୁବିଧା କରୁଛି, କି ସେଇଟା କ'ଣ କରୁଛନ୍ତି।